ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଶ୍ରମ ଆଇନମାନଙ୍କେ ଅତ୍କା ସରଳ ଆଉ ସୁବ୍ୟବସ୍ଥିତ କରବାର୍ ଲାଗି ଆଜିଠାନୁ ଲାଗୁ ହେଲା 4 ନୂଆ ଶ୍ରମ ଆଇନ। ରାଜ୍ୟ କ୍ୟାବିନେଟ୍ ବୈଠକଟି 9 ବିଭାଗର 12 ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକେ ମିଳିଲା ଅନୁମୋଦନ। ନୀତିକାନ୍ତି କମ୍ ଥିବାର ସମୟଥି ରତ୍ନଭଣ୍ଡାର ଅଲଙ୍କାର ଗନ୍ତିମନ୍ତି କରାଯିବା ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି ହେଲା ନିଷ୍ପତ୍ତି। ଆଉ ଆଜି ହେଉଛି ବିଶ୍ୱ ମତ୍ସ୍ୟ ଦିବସ। ଓଡ଼ିଶାର ମାଛ ଚାଷ କ୍ଷେତ୍ରଟି ଥିବାର ସମ୍ଭାବନାର ଲାଭ ନେବାର୍କେ ଆହ୍ୱାନ ଦେଲେ ବିଭାଗୀୟ ମନ୍ତ୍ରୀ। ଏଥର ପୁରା ଖବର। ଶ୍ରମ ଆଇନମାନଙ୍କୁ ଅତ୍କା ସରଳ ଆଉ ବ୍ୟବସ୍ଥିତ କରବାର୍ ଲାଗି ଦେଶେ ଆଜିଠାନୁ 4 ନୂଆ ଶ୍ରମ ଆଇନ ଲାଗୁ କରାଯାଇଛି। ଏ ବାବଦେ କେନ୍ଦ୍ର ଶ୍ରମ ଆଉ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବୀୟ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍, ନୂଆ ଆଇନ ଶ୍ରମିକମାନଙ୍କୁ ଉଚିତ ପାରିଶ୍ରମିକ, ନିରାପତ୍ତା, ସାମାଜିକ ସୁରକ୍ଷା ଓ ଦେଶର କର୍ମଜୀବୀମାନଙ୍କର କଲ୍ୟାଣ ଦିଗେ ସାହାଯ୍ୟ କରବା। ନୂଆ ଆଇନ ଜରିଏ ଶ୍ରମିକମାନଙ୍କୁ ସମୟ ଜାନି ପାରିଶ୍ରମିକ ସୁନିଶ୍ଚିତ କରବାର, ଜୁଆନ ପିଲାଟୁକେଲମାନଙ୍କୁ ନିଯୁକ୍ତିପତ୍ର ଠିକ୍ ସମୟଥି ଦିଆଯିବା, କର୍ମକ୍ଷେତ୍ରଟି ମହିଳାମାନଙ୍କର ସମାନତା ସୁନିଶ୍ଚିତ କରବାର ସହିତ 40 କୋଟି କର୍ମଜୀବୀଙ୍କର ସାମାଜିକ ସୁରକ୍ଷାକେ ସୁନିଶ୍ଚିତ କରବା ବୋଲି ଶ୍ରୀ ମାଣ୍ଡବୀୟ କହିଛନ୍। ସେନ୍ତା 2015 ବେଲ୍କେ ଦେଶେ ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା ବ୍ୟବସ୍ଥା 19% ଥିଲା ବେଲ୍କେ 2025 ଇଟା 64% ବଢ଼ାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ଭୁବନେଶ୍ୱର ଲୋକସେବା ଭବନର ଆଜି ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକଟି 9 ବିଭାଗର 12 ପ୍ରସ୍ତାବକେ ଅନୁମୋଦନ କରାଯାଇଛି। ସେଥିର୍ ଭିତରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନସଭାର ଆଇବା ଅଧିବେଶନ ବାବଦ ଥିଲା। ଇତାର ସହିତ ଜଙ୍ଗଲ ବିଭାଗ, ଗୃହ, ଅର୍ଥ, ଖଣି ଆଉ ଇସ୍ପାତ, ଅନୁସୂଚିତ ଜାତି ଆଉ ଜନଜାତି ବିଭାଗର ଭିନ୍ ଭିନ୍ ପ୍ରସ୍ତାବ ରହିଛି। ବୈଠକଟି ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନକେ ମଞ୍ଜୁରୀ ମିଳିଛି। ଇ ଆୟୋଗ ପୁଲିସ, ଜଙ୍ଗଲ ବିଭାଗ ଆର୍ ଅବକାରୀ ବିଭାଗ ଲାଗି ନିଯୁକ୍ତି କରବା। ଇତାର ଜରିଏ ନିଯୁକ୍ତି ପ୍ରକ୍ରିୟା ଫଟିକ ଦକ୍ଷ ଆର୍ ସମୟ ଅନୁସାରେ ହୋଇପାରବା ବୋଲି ସରକାର ଆଶା ରଖିଛନ୍। ସେନ୍ତା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କର ବୃତ୍ତି ବଢ଼ାବାର, ଶିଳ୍ପାୟନକେ ତହକାବାର ଆର୍ ଖଣି ସମ୍ପଦର ସୁରକ୍ଷା ବାବଦ ଗୋଟିଏ ପ୍ରସ୍ତାବକେ ଭିଲ୍ ମଞ୍ଜୁରୀ ଦିଆଯାଇଛି। ଛାତ୍ରାବାସନ ରହୁଥିବା ଛାତ୍ରଛାତ୍ରୀମାନଙ୍କର ବୃତ୍ତି ଟଙ୍କା 10,500 ନୁ 16,000 ଆଉ 11,000 ବୃତ୍ତି ଟଙ୍କା 17,000 ବଢ଼ାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବୈଠକ ଉତ୍ତରୁ ସୂଚନା ଦେଇଛନ୍। ସଂସଦର ଶୀତକାଳୀନ ଅଧିବେଶନ ଆଇବା ମାସର 1 ମୂଲ ହେବା। ତାର ଆଘନୁ ଆଇବା 30 ଦିନ ସରକାରଙ୍କ ତରଫ ସର୍ବଦଳୀୟ ବୈଠକ ଡକାଯାଇଛି। ଦିନର 11 ବୈଠକ ହେବା ବୋଲି ସବୁ ଦଳ ନେତାମାନଙ୍କୁ ଚିଠି କରାଯାଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍। ଅଧିବେଶନକେ ସୁରୁଖୁରୁତି ପରିଚାଳନା କରବାର୍ ଲାଗି ସରକାରଙ୍କ ତରଫ ବୈଠକଟି ସବୁ ଦଳ ନେତାମାନଙ୍କୁ ଅନୁରୋଧ କରାଯିବା। ରାଷ୍ଟ୍ରନୀତିଜ୍ଞ ଜନନାୟକ ଆର୍ ଓଡ଼ିଶାର ପହିଲା ମୁଖ୍ୟମନ୍ତ୍ରୀ ଉତ୍କଳି କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କର ଜୟନ୍ତୀ ଅବସରରେ ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ବିଧାନସଭା ପରିସରର ଡକ୍ଟର ମହତାବଙ୍କର ଜୟନ୍ତୀ ଅବସରରେ ହୋଇଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମଟି ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରିମଣ୍ଡଳ ସଦସ୍ୟମାନେ ଉପସ୍ଥିତ ଥିଲେ। ସେନ୍ତା ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତରଫ ରାଜ୍ୟ ଗ୍ରନ୍ଥାଗାରର ମହତାବ ଜୟନ୍ତୀ ପାଳିତ ହୋଇଯାଇଛି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଆଉ କିଛି ସମୟ ଉତ୍ତରୁ ବିଭାଗ ତରଫ ରାଜ୍ୟସ୍ତରୀୟ ମହତାବଙ୍କର ଜୟନ୍ତୀ ସମାରୋହ ହେବା। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆର୍ ଅଲଗା ଅତିଥିମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଗୋଆନ ଚାଲିଥିବାର 56 ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025 2 ଦିନେ ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ କଳା ଏକାଡେମୀର ମାଷ୍ଟର କ୍ଲାସେସ୍ ଉଦ୍ଘାଟନ କରିଛନ୍। ଇତାର ଜରିଏ ଦେଶେ କଳା, ସଂସ୍କୃତି ଆଉ ସିନେମା ଜରିଏ ନୂଆ ସୃଜନକେ ତହକାବାର ଲକ୍ଷ୍ୟ ରଖାଯାଇଛି। ମହୋତ୍ସବଟି ଫି ଦିନ ଦେଶ ବିଦେଶର ସିନେମା ପ୍ରଦର୍ଶନ କରାଯାଉଛି। ଆଇବା 25 ଦିନ ଅଭିଷେକ ସ୍ୱାଇଁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ବିନ୍ଦୁସାଗର ପ୍ରଦର୍ଶିତ ହେବା। ଏହି ଚଳଚ୍ଚିତ୍ର ମହୋତ୍ସବଟି ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିବା ନୁ ଶ୍ରୀ ସ୍ୱାଇଁ ଖୁସି ଜାହିର କରିକରି କହିଛନ୍, ଆଞ୍ଚଳିକ ବିଷୟବସ୍ତୁ ଉପରେ ଆଧାରିତ ଫିଲ୍ମ ଦେଶ ବିଦେଶର ଲୋକ ଆକର୍ଷିତ କରବା। ମହୋତ୍ସବ ଜରିଏ ଓଡ଼ିଆ ସଂସ୍କୃତିକେ ଦେଶ ବିଦେଶନୁ ଆହୁରି ପ୍ରଚାର ପ୍ରସାର କରବାର୍ ଲାଗି ଇଟା ଗୋଟିଏ ଚେଷ୍ଟା ଆଏ ବୋଲି ଶ୍ରୀ ସ୍ୱାଇଁ କହିଛନ୍। ଓଡ଼ିଶା ଗସ୍ତତି ଆସିଥିବାର ବିଶ୍ୱ ବ୍ୟାଙ୍କର ଗୋଟିଏ ପ୍ରତିନିଧି ଦଲ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ଅଧୀନତି ଚାଲିଥିବାର ରାଜ୍ୟର ପ୍ରମୁଖ ସହରାଞ୍ଚଳ ବିକାଶ ପଦକ୍ଷେପକେ ଅନୁଧ୍ୟାନ କରିଛନ୍। ଖାରବେଳ ଭବନ ପହିଲା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କର ଉପସ୍ଥିତି ଥି ଓଡ଼ିଶାର ସହରୀକରଣ ଆଉ ବିକାଶର ରୋଡ୍ମ୍ୟାପ୍ ବାବଦେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଇଥି ଜଳ ଯୋଗାଣ, ପରିମଳ, ସହରାଞ୍ଚଳ ଗତିଶୀଳତା, ସୁଲଭ ଆବାସ, ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାର ଅଗ୍ରଗତି ବାବଦେ ସୂଚନା ଦିଆଯାଇଥିଲା। ତା ଋତୁରୁ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ପଳାଶୁଣୀଠାରେ କ୍ଷେତ୍ର ପରିଦର୍ଶନ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର କମ୍ ନୀତି ଥିଲା ଦିନମାନକେ ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତି କରାଯିବା। ଗଜପତି ମହାରାଜ ଦିବ୍ୟ ସିଂ ଦେବଙ୍କର ଅଧ୍ୟକ୍ଷତା ଥି ଆଜି ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଥି ନିଷ୍ପତ୍ତି ନିଆଯାଇଛି। ବୈଠକ ଥି ପାଞ୍ଚଟା ବିନ୍ଦୁ ଉପରେ ଆଲୋଚନା କରାଯାଇଥିଲା। ବୈଠକର ସୂଚନା ଅନୁସାରେ ଅକ୍ଷୟତୃତୀୟା ଆଘନୁ ଗନ୍ତିମନ୍ତି କରବାରକେ ସେବାୟତମାନେ ବୈଠକ ଥି ପ୍ରସ୍ତାବ ଦେଇଛନ୍। ମହାପ୍ରଭୁଙ୍କର ଆଇବା ସୁନାବେଶ ଲାଗି ନୂଆ ଅଳଙ୍କାର ସେଟ୍ ତିଆରି କରାଯିବା। ଏମାର ମଠନୁ ମିଳିଥିବା ରୂପା ଇଟାକେ ଶ୍ରୀମନ୍ଦିର ଅଧୀନକେ ଆଣବାକେ ଚେଷ୍ଟା କରାଯିବା। ସେନ୍ତା ସେବାୟତମାନଙ୍କର ପେନ୍ସନ୍ ଟଙ୍କାକେ 4,000-5,000 ବଢ଼ାବାର ସହିତ ସେବାୟତମାନଙ୍କର ଝି ବିହା ଲାଗି 50,000-1,00,000 ଟଙ୍କା ତକ୍ ସାହସ ଦେବାର ଲାଗି ନିଷ୍ପତ୍ତି ନିଆଯାଇଛି। ବୈଠକଟି ଧାଡ଼ି ଦର୍ଶନ, ସେବାୟତଙ୍କର ଗୁରୁକୁଳ ସ୍ଥାପନା, ମହାପୁରୁଙ୍କର ଜମିଜମା ବାବଦେ ଭିଲ ଆଲୋଚନା କରାଯାଇଥିଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।
ଶ୍ରୀମନ୍ଦିର ଆଇନ ଅନୁସାରେ 4 ଷ୍ଟାଚ୍ୟୁଟରୀ କମିଟି ଅଛି। 4 ଯାକ ଷ୍ଟାଚ୍ୟୁଟରୀ କମିଟିର ଯେମିତିକି ହେଲା ଆପଣଙ୍କର ନୀତି ସବ୍ କମିଟି, ଅର୍ଥ ସବ୍ କମିଟି, ରତ୍ନଭଣ୍ଡାର ସବ୍ କମିଟି ଏବଂ ଗୋଟେ ଆପିଲ ସବ୍ କମିଟି ଥାଏ। 3 ଯାକ ବାକି ଅପିଲ ସବ୍ କମିଟି ଛାଡ଼ିକରି ବାକି 3 ଯାକ ସବ୍ କମିଟିର ବୈଠକ ହୋଇଛି। ବାକି ଯାହା ବି ପରିଚାଳନା କମିଟି ନିଜ ବୈଠକରେ ବିଗତ ବୈଠକରେ ସବ୍ କମିଟି ନିର୍ଦ୍ଧାରଣ କରିଥିଲେ ସମସ୍ତ ସବ୍ କମିଟି ବୈଠକଗୁଡ଼ିକରେ ଆଲୋଚନା ହୋଇଛି ସେଗୁଡ଼ିକ।
ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ସାରା ଦେଶରେ ଆଜି ଭିନ୍ ଭିନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭାରତର ନୀଳ ଅର୍ଥନୀତି, ସାମୁଦ୍ରିକ ଖାଦ୍ୟ ରପ୍ତାନୀର ମାନ ବଢ଼ାବାରଟାକେ ସୁନିଶ୍ଚିତ ଆର୍ ବରକସ କରବାର ବିଷୟବସ୍ତୁକେ ନେଇକରି ଏ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନ ହୋଇଥିବା ରାଜ୍ୟସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମ ଥି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇକରି ଓଡ଼ିଶାନ ମାଛ ଚାଷ କ୍ଷେତ୍ରରେ ଥିବାର ସମ୍ଭାବନାର ଲାଭ ନେବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍। ଇତାର ସହିତ ବିଭାଗର ବାର୍ଷିକ କାର୍ଯ୍ୟବଳୀ ବିବରଣୀ ଆର୍ ମତ୍ସ୍ୟ କ୍ଷେତ୍ରର ମାର୍ଗଦର୍ଶିକା ଭିଲ ଉନ୍ମୋଚନ କରିଛନ୍। ଏ ଅବସରରେ ଓଡ଼ିଶା ରାଜ୍ୟ ମାଛର ମାନ୍ୟତା ପାଇଥିବା ମହାନଦୀ ମହାଶୀର ମାଛର ସୁରକ୍ଷା, ସଂରକ୍ଷଣ ଆର୍ ଉତ୍ପାଦନ ବଢ଼ାବାର ଲାଗି ଗବେଷଣା କରବାରକେ ରାଜ୍ୟ ସରକାର ଆଉ ଶିଖା ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଝାରସୁଗୁଡ଼ା ଆଇନସେବା ପ୍ରାଧିକରଣ ତରଫୁ ଆଇବା ମାସ 13 ଦିନ ଜିଲ୍ଲା ଅଦାଲତ ଆର୍ ଲଖନପୁର ଗ୍ରାମ ନ୍ୟାୟାଳୟ ପରିସନ୍ନ ଏ ବଛରର 4 ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଏ ଅବସରରେ ସବୁ ରକମର ସାଲିସ କରାଯାଇପାରୁଥିବା ଫୌଜଦାରୀ ଆଉ ଦେୱାନୀ ମକଦ୍ଦମା, ଗାଡ଼ିମଟର ଦୁର୍ଘଟଣା, ବ୍ୟାଙ୍କ ଋଣ ବାଗିର ଭିନ୍ ଭିନ୍ ବିବାଦର ସମାଧାନ କରାଯିବା। ଝାରସୁଗୁଡ଼ା ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ତରଫୁ ସଡ଼କ ସୁରକ୍ଷା ଦିଗେ ଶୂନ୍ୟ ମୃତ୍ୟୁ ପକ୍ଷ ପାଳନ କରାଯାଇଛି। ଏ ଅବସରରେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଛି। ସଚେତନତା ରଥକେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଶୁଭାରମ୍ଭ କରିଛନ୍। ଏ ରଥ ଜିଲ୍ଲା ସାରା ବୁଲିକରି ସଡ଼କ ସୁରକ୍ଷା ବାବଦେ ଲୋକ ସଚେତନ କରବା। ରାଜ୍ୟ ପଞ୍ଚାୟତିରାଜ ଆର୍ ପାନୀୟ ଜଳ ବିଭାଗର ଆୟୁକ୍ତ ଏସ୍ଏନ୍ ଗିରିଶ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଛନ୍। ସୁବର୍ଣ୍ଣପୁର ପଞ୍ଚାୟତ ସମିତିର ନନ୍ଦନମାଲ ଗାଁନ ଥିବାର ଜଳ ବିଶୋଧନାଗାର ବୁଲିକରି ଦେଖବାର ସହିତ ଉଲୁଣ୍ଡା ବ୍ଲକ କୋଟସମଲେଇନ ତିଆରି ଚାଲିଥିବାର ଜଗନ୍ନାଥ ମନ୍ଦିର ଆଉ ପାତାଳି ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍। ଠିକ୍ ସମୟଥି ପ୍ରକଳ୍ପ କାମମାନ ସାରବାରକେ ବିଭାଗର ଆୟୁକ୍ତ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସ୍ୱୟଂଶାସିତ ମହାବିଦ୍ୟାଳୟ ବିକଶିତ ଭାରତ 2047 ଏକ ଦୃଷ୍ଟିକୋଣ ବିଷୟବସ୍ତୁ ଉପରେ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ଏ ଅବସରରେ ଶିକ୍ଷାବିତ୍ ଡକ୍ଟର ଫଣିନ୍ଦମ ଦେଓ, ଶ୍ରୀକାନ୍ତ ଚାଟାର୍ଜୀ ଯୋଗ ଦେଇକରି ପୁରାତନ ସଭ୍ୟତାର ଜ୍ଞାନକେ ଭବିଷ୍ୟତ ଆଧାର କରିକରି ଶିକ୍ଷା, ଅର୍ଥନୀତି ଆର୍ ସୁଶାସନ ଲାଗି ପଥପ୍ରଦର୍ଶକ ହେବା ବୋଲି କହିଛନ୍। ଦକ୍ଷିଣ ପୂର୍ବ ବଙ୍ଗୋପସାଗରନ ଆଇବା ଶନିବାର ଦିନ ତକ ଗୋଟିଏ ଲଘୁଚାପ କ୍ଷେତ୍ର ହୋଇପାରେ। ଇଟା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଗତି କରବା। ଇଟା ଆହୁରି ବରକସ ହୋଇକରି ସୋମବାର ଦିନ ତକ ଅବପାତି ବଦଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସେଆଡ଼େ ସାରା ରାଇଜେ ଶୀତ ଟିକେ କମିଥିବାର ବେଳେ ଆଇବା 7 ତକ ପାଗ ଏନ୍ତା ଲାଗି ରହିବା ବୋଲି ପାଣିପାଗ କେନ୍ଦ୍ର ତରଫୁ କୁହାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ଶ୍ରମ ଆଇନମାନକେ ଅତ୍ୟା ସରଳ ଆଉ ସୁବ୍ୟବସ୍ଥିତ କରବାର ଲାଗି ଆଜିଠାନୁ ଲାଗୁ ହେଲା 4 ନୂଆ ଶ୍ରମ ଆଇନ। ରାଜ୍ୟ କ୍ୟାବିନେଟ୍ ବୈଠକଟି 9 ବିଭାଗର 12 ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ଆର୍ ଆଜି ହେଉଛି ବିଶ୍ୱ ମତ୍ସ୍ୟ ଦିବସ। ଓଡ଼ିଶାର ମାଛ ଚାଷ କ୍ଷେତ୍ରରେ ଥିବାର ସମ୍ଭାବନାର ଲାଭ ନେବାରକେ ଆହ୍ୱାନ ଦେଲେ ବିଭାଗୀୟ ମନ୍ତ୍ରୀ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।